ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଲୋକସଭାରେ ଆସନ୍ତା ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ। ବଜେଟ୍ରେ 10 ପ୍ରମୁଖ କ୍ଷେତ୍ର ଉପରେ ଗୁରୁତ୍ୱ ପ୍ରଦାନ। ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ପ୍ରାଧାନ୍ୟ। କ୍ଷୁଦ୍ର ଓ ଔଦ୍ୟୋଗିକ ଋଣ ଗ୍ୟାରେଣ୍ଟି 10 କୋଟି ଟଙ୍କାକୁ ବୃଦ୍ଧି। ଆଗାମୀ 3 ବର୍ଷ ମଧ୍ୟରେ ସମସ୍ତ ଜିଲ୍ଲାରେ ଖୋଲିବ କର୍କଟ କେନ୍ଦ୍ର ଏବଂ ଡେ କେୟାର ସେଣ୍ଟର। ଟିକସ ବ୍ୟବସ୍ଥାରେ ନୂଆ ବାର୍ଷିକ ଆୟକର ସୀମା ଘୋଷିତ। ବଜେଟ୍ ନେଇ ବିଭିନ୍ନ କ୍ଷେତ୍ରରେ ମିଶ୍ର ପ୍ରତିକ୍ରିୟା। ବଜେଟ୍ ଉପସ୍ଥାପନ ପରେ ଉଭୟ ସଦନ ଆଜି ଦିନକ ପାଇଁ ମୁଲତବୀ ଘୋଷିତ ଏବଂ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ବିଶ୍ୱ ପୁସ୍ତକ ମେଳାକୁ ଉଦ୍ଘାଟନ କଲେ ରାଷ୍ଟ୍ରପତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଲୋକସଭାରେ 2025-26 ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିଛନ୍ତି। ଶ୍ରୀମତୀ ସୀତାରମଣ କହିଛନ୍ତି ବିଶ୍ୱରେ ଅନ୍ୟ ସମସ୍ତ ଅଭିବୃଦ୍ଧିଶୀଳ ଅର୍ଥନୀତି ମଧ୍ୟରେ ଭାରତର ଅର୍ଥନୀତି ଦ୍ରୁତ ବେଗରେ ଆଗେଇ ଚାଲିଛି। ଚଳିତ ବଜେଟ୍ରେ 10 ପ୍ରମୁଖ କ୍ଷେତ୍ର ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ସମାବେଶୀ ବିକାଶର ପଥରେ ପ୍ରତ୍ୟେକଙ୍କୁ ସାମିଲ କରିବା ଏହି ବଜେଟ୍ର ଲକ୍ଷ୍ୟ ରହିଛି ବୋଲି ମନ୍ତ୍ରୀ କହିଛନ୍ତି। ବିକଶିତ ଭାରତର ଲକ୍ଷ୍ୟ ହାସଲ ଦିଗରେ ଅଭିବୃଦ୍ଧିଶୀଳ ବିକାଶକୁ ବଜେଟ୍ରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଶ୍ରୀମତୀ ସୀତାରମଣ କହିଛନ୍ତି ଆଗାମୀ 5 ବର୍ଷ ମଧ୍ୟରେ ନିଯୁକ୍ତିଭିତ୍ତିକ ବିକାଶ ପାଇଁ ସରକାରଙ୍କର ଲକ୍ଷ୍ୟ ରହିଛି, ଫଳରେ ଏହା ବିକାଶ ଦିଗରେ ଏକକ ସୁଯୋଗ ପ୍ରଦାନ କରିବାରେ ସହାୟକ ହେବ। ସେ କହିଛନ୍ତି ଡାଲିଜାତୀୟ କ୍ଷେତ୍ରରେ ଆତ୍ମନିର୍ଭରତା ହାସଲ କରିବା ଲାଗି କେନ୍ଦ୍ର ସରକାର 6 ଅଭିଯାନ ଆରମ୍ଭ କରିବେ। ସେହିପରି ଉଚ୍ଚ ଉତ୍ପାଦଭିତ୍ତିକ ମଞ୍ଜି ନିମନ୍ତେ ଜାତୀୟ ମିଶନ ଖୁବ୍ ଶୀଘ୍ର ଆରମ୍ଭ ହେବ ଏବଂ ଉତ୍ପାଦନ ଓ ବିପଣନ ତ୍ୱରାନ୍ୱିତ କରିବା ନିମନ୍ତେ ମଖନ ବୋର୍ଡ ସ୍ଥାପନ କରାଯିବ ବୋଲି ମନ୍ତ୍ରୀ ଶ୍ରୀମତୀ ସୀତାରମଣ ଘୋଷଣା କରିଛନ୍ତି। ସେହିପରି ଚଳିତ ବଜେଟ୍ରେ କର, ଶକ୍ତିକ୍ଷେତ୍ର, ସହରାଞ୍ଚଳ ବିକାଶ, ଖଣି, ଅର୍ଥନୈତିକ କ୍ଷେତ୍ର ଏବଂ ପ୍ରାଧିକରଣ ସଂସ୍କାର ଆଦି 6 କ୍ଷେତ୍ରରେ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯିବାର ଲକ୍ଷ୍ୟ ରହିଛି। ମନ୍ତ୍ରୀ କହିଛନ୍ତି ବିକାଶର ଯାତ୍ରାରେ 4 ଶକ୍ତି ଇଞ୍ଜିନ୍, କୃଷି, ଏମ୍ଏସ୍ଏମ୍ଇ, ପୁଞ୍ଜି ବିନିଯୋଗ ଏବଂ ରପ୍ତାନୀକୁ ଗୁରୁତ୍ୱ ପ୍ରଦାନ କରାଯାଇଛି। ଅର୍ଥମନ୍ତ୍ରୀ ସୂତା ଉତ୍ପାଦକତା ନିମନ୍ତେ ଏକ ସ୍ୱତନ୍ତ୍ର ଅଭିଯାନର ମଧ୍ୟ ଘୋଷଣା କରିଛନ୍ତି। ଦେଶର ପୂର୍ବାଞ୍ଚଳରେ 3 ୟୁରିଆ ସାର ପ୍ଲାଣ୍ଟ ପୁନଃ ଖୋଲାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ଭାରତୀୟ ଡାକ ବିଭାଗକୁ ଗ୍ରାମାଞ୍ଚଳ ଅର୍ଥନୀତିର ବିକାଶ ଦିଗରେ ପୁନଃ କାର୍ଯ୍ୟକ୍ଷମ କରାଯାଇପାରିଥିବା ଶ୍ରୀମତୀ ସୀତାରମଣ କହିଛନ୍ତି। ଋଣ ଗ୍ୟାରେଣ୍ଟି ସୀମା ବୃଦ୍ଧି କରାଯିବ ବୋଲି ମନ୍ତ୍ରୀ ଘୋଷଣା କରିଛନ୍ତି, ଫଳରେ ଋଣ ପ୍ରକ୍ରିୟାକୁ ଏହା ତ୍ୱରାନ୍ୱିତ କରିବ। କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ଋଣ ଗ୍ୟାରେଣ୍ଟି ପରିମାଣ 5 କୋଟିରୁ 10 କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି ବୋଲି ସେ କହିଛନ୍ତି। ସେହିପରି ଏମ୍ଏସ୍ଏମ୍ଇ ଉଦ୍ୟୋଗୀମାନଙ୍କୁ ଋଣ ଯୋଗାଇଦେବା ପରିମାଣ 20 ଟଙ୍କାକୁ ବୃଦ୍ଧି କରାଯାଇଥିବା ମନ୍ତ୍ରୀ ଘୋଷଣା କରିଛନ୍ତି। ଆଗାମୀ 5 ମଧ୍ୟରେ ଅନୁସୂଚିତ ଜାତି ଓ ଜନଜାତି ମହିଳା ଉଦ୍ୟୋଗୀମାନଙ୍କ ନିମନ୍ତେ ପ୍ରଥମଥର ଲାଗି ଋଣ ପରିମାଣ 2 ଟଙ୍କାକୁ ବୃଦ୍ଧି କରାଯାଇଥିବା ମନ୍ତ୍ରୀ ଘୋଷଣା କରିଛନ୍ତି। ଜୋତା ଏବଂ ଚମଡ଼ା ଶିଳ୍ପ କ୍ଷେତ୍ରରେ ସ୍ୱତନ୍ତ୍ର ଯୋଜନା କାର୍ଯ୍ୟକାରୀ କରାଯିବା ନିମନ୍ତେ ଗୁରୁତ୍ୱ ପ୍ରଦାନ କରାଯିବ। ସେହିପରି ଖେଳନା ପ୍ରସ୍ତୁତ କ୍ଷେତ୍ରରେ ଭାରତକୁ ବିଶ୍ୱର କେନ୍ଦ୍ରସ୍ଥଳ ଭାବେ ଗଢ଼ି ତୋଳିବା ଲାଗି ସ୍ୱତନ୍ତ୍ର ଯୋଜନା କାର୍ଯ୍ୟକାରୀ କରାଯିବ ବୋଲି ସେ କହିଛନ୍ତି। ଶ୍ରୀମତୀ ସୀତାରମଣ କହିଛନ୍ତି ବିଦ୍ୟାଳୟମାନଙ୍କରେ 50,000 ଅଟଳ ଲାବ୍ରୋଟୋରୀ ପ୍ରତିଷ୍ଠା କରାଯିବ ଏବଂ ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ଦେଶରେ ଦକ୍ଷତା ବିକାଶ ନିମନ୍ତେ 5 ଜାତୀୟ କେନ୍ଦ୍ର ସ୍ଥାପନ କରାଯିବ। ସମସ୍ତ ସରକାରୀ ମାଧ୍ୟମିକ ବିଦ୍ୟାଳୟ ଏବଂ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକୁ ବ୍ରଡ୍ବ୍ୟାଣ୍ଡ ସଂଯୋଗୀକରଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ସେହିପରି କୃତ୍ରିମ ବୁଦ୍ଧିମତା ଶିକ୍ଷା ପ୍ରଦାନ ବ୍ୟବସ୍ଥା ନିମନ୍ତେ ସେଣ୍ଟର ଅଫ୍ ଏକ୍ସଲେନ୍ସ ସ୍ଥାପନ କରାଯିବ ବୋଲି ମନ୍ତ୍ରୀ ଘୋଷଣା କରିଛନ୍ତି। ମନ୍ତ୍ରୀ କହିଛନ୍ତି ଆଗାମୀ 3 ମଧ୍ୟରେ ସମସ୍ତ ଜିଲ୍ଲାରେ କର୍କଟ କେନ୍ଦ୍ର ଏବଂ ଡେ କେୟାର ସେଣ୍ଟର ଖୋଲାଯିବ। ଦେଶରେ 100% ଲକ୍ଷ୍ୟ ହାସଲ ନିମନ୍ତେ ଅର୍ଥମନ୍ତ୍ରୀ ଜଳଜୀବନ ମିଶନକୁ 2028 ପର୍ଯ୍ୟନ୍ତ ପରିବର୍ଦ୍ଧିତ କରାଯିବ ବୋଲି ଘୋଷଣା କରିଛନ୍ତି। ସେହିପରି 1,00,000 ଟଙ୍କା ବ୍ୟୟରେ ସହରାଞ୍ଚଳ ପାଣ୍ଠି ସରକାର ଗଠନ କରିବେ ବୋଲି ସେ କହିଛନ୍ତି। 20,000 ଟଙ୍କା ବ୍ୟୟରେ କ୍ଷୁଦ୍ର ମଡୁଲାର ଆଣବିକ ରିଆକ୍ଟର ସ୍ଥାପନ କରାଯିବ। ଦେଶରେ 120 ନୂତନ ସ୍ଥାନକୁ ସଂଯୋଗ କରିବା ନିମନ୍ତେ ଉନ୍ନୀତ ଉଡ଼ାନ୍ ଯୋଜନା ଆରମ୍ଭ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ସେହିପରି ମେଡିକାଲ କଲେଜଗୁଡ଼ିକରେ 10,000 ଅତିରିକ୍ତ ସିଟ୍ ବ୍ୟବସ୍ଥା କରାଯିବ। ଘରୋଇ କ୍ଷେତ୍ରରେ ଭାଗିଦାରିତା ସହ ମେଡିକାଲ ଟୁରିଜିମ୍ ଏବଂ ହିଲ୍ ଇଣ୍ଡିଆ ନୀତି ପ୍ରୋହାହିତ କରାଯିବ। ପ୍ରଯୁକ୍ତିବିଦ୍ୟା ଗବେଷଣା ନିମନ୍ତେ 10,000 PM ରିସର୍ଚ୍ଚ ଫେଲୋସିପ୍ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। 2047 ମସିହା ସୁଦ୍ଧା ଅତି କମ୍ରେ 100 ଗିଗାୱାଟ୍ ଆଣବିକ ଶକ୍ତି ଉତ୍ପାଦନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଏହି ଲକ୍ଷ୍ୟ ହାସଲ ନିମନ୍ତେ ଘରୋଇ କ୍ଷେତ୍ର ସହ ଭାଗିଦାରିତା କରି ଆଣବିକ ଶକ୍ତି ନିୟମ ଏବଂ ଆଣବିକ ଶକ୍ତି କ୍ଷୟ ନିୟମରେ ସଂଶୋଧନ ଅଣାଯିବ ବୋଲି ସେ ସୂଚନା ଦେଇଛନ୍ତି। ଟିକସ ବ୍ୟବସ୍ଥାରେ ନୂଆ ବାର୍ଷିକ ଆୟକର ସ୍ଲାବ୍ ଘୋଷଣା କରାଯାଇଛି। 4 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଏଣିକି ଟିକସ ଦେବାକୁ ପଡ଼ିବ ନାହିଁ। 4-8 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ବ୍ୟକ୍ତିଙ୍କ ପାଇଁ 5%, 8-12 ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ 10%, 12-16 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟବର୍ଗଙ୍କ ପାଇଁ 15% ଏବଂ 16-20 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ସୀମାରେ 20% ଟିକସ ଦେବାକୁ ପଡ଼ିବ। 20-24 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତିମାନଙ୍କ ପାଇଁ 25% ଏବଂ 24 ଲକ୍ଷରୁ ଅଧିକ ଆୟ ଉପରେ 30% ଟିକସ ପଡ଼ିବ। ଅର୍ଥମନ୍ତ୍ରୀ କହିଛନ୍ତି ଏହି ନୂତନ ଟିକସ ବ୍ୟବସ୍ଥା ମଧ୍ୟବିତ୍ତଙ୍କୁ ଯଥେଷ୍ଟ ସହାୟତା ପ୍ରଦାନ କରିବ, ଘରୋଇ ବ୍ୟବହାର ସଞ୍ଚୟ ଏବଂ ନିବେଶ ବୃଦ୍ଧି ପାଇବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଏନେଇ ପ୍ରତ୍ୟକ୍ଷ ଟିକସ ବାବଦରେ 1 ଲକ୍ଷ କୋଟି ଟଙ୍କା ଏବଂ ପରୋକ୍ଷ ଟିକସ ବାବଦରେ 2600 କୋଟି ଟଙ୍କା ରାଜସ୍ୱ ସରକାର ଛାଡ଼ କରିବେ।
I am now happy to announce that there will be no income tax payable up to income of 12 lakh rupees. In the new tax regime, I propose to revise tax rate structures as follows. 0 to 4 lakh rupees nil, 4.8 lakh rupees to 4 to 8 lakh rupees 5%, 8 to 12 lakh rupees 10%, 12 to 16 lakh rupees 15%, 16 to 20 lakh rupees 20%, 20 to 24 lakh rupees 25%, and above 24 lakh rupees 30%.
ବରିଷ୍ଠ ନାଗରିକଙ୍କ ପାଇଁ ସୁଧ ଉପରେ ଟିକସ ଛାଡ଼ ସୀମା 50,000 ଟଙ୍କାରୁ 1 ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଅନୁସୂଚିତ ଜାତି ଓ ଜନଜାତି ମହିଳା ଉଦ୍ୟୋଗୀଙ୍କ ପାଇଁ ଏକ ନୂଆ ଯୋଜନା କାର୍ଯ୍ୟକାରୀ କରାଯିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ଯୋଜନା ମାଧ୍ୟମରେ ଆଗାମୀ 5 ବର୍ଷ ମଧ୍ୟରେ 2 କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନର ବ୍ୟବସ୍ଥା ରହିବ ବୋଲି ସେ ଘୋଷଣା କରିଛନ୍ତି। ବାଣିଜ୍ୟ ଓ ଶିଳ୍ପ ମହାସଂଘ ଫିକି କେନ୍ଦ୍ର ବଜେଟ୍କୁ ସ୍ୱାଗତ କରିଛି। ପର୍ଯ୍ୟଟନ ଓ ସାମୁଦ୍ରିକ କ୍ଷେତ୍ର ଉପରେ ଏହି ବଜେଟ୍ ସକାରାତ୍ମକ ପ୍ରଭାବ ପକାଇବ ବୋଲି ଫିକିର ସଭାପତି ହର୍ଷବର୍ଦ୍ଧନ ଅଗ୍ରୱାଲ କହିଛନ୍ତି। ଗଣମାଧ୍ୟମକୁ ସମ୍ବୋଧନ କରି ସେ କହିଛନ୍ତି ଚଳିତ ବର୍ଷ ବଜେଟ୍ର ମୁଖ୍ୟ ଆକର୍ଷଣ ହେଉଛି ଟିକସ ହାର ହ୍ରାସ। ଚମଡ଼ା ଉଦ୍ୟୋଗ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଏହି ବଜେଟ୍ ନିଯୁକ୍ତି ବୃଦ୍ଧି କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି। ବିଜେପି ଏବଂ ସହଯୋଗୀ ଦଳଗୁଡ଼ିକ ପକ୍ଷରୁ କେନ୍ଦ୍ର ବଜେଟ୍କୁ ସ୍ୱାଗତ କରାଯାଇଛି। କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି କୃଷି କ୍ଷେତ୍ରକୁ ଏଥିରେ ଅଗ୍ରାଧିକାର ଦିଆଯାଇଛି। ଆତ୍ମନିର୍ଭର ଭାରତ ଅଭିଯାନକୁ ଏହି ବଜେଟ୍ ଗତିଶୀଳ କରିବ ବୋଲି ସେ କହିଛନ୍ତି। ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତ ସ୍ୱପ୍ନ ବଜେଟ୍ରେ ପ୍ରତିଫଳିତ ହୋଇଛି। ଭାରତକୁ ଆତ୍ମନିର୍ଭରଶୀଳ କରିବାରେ ଏହା ସହାୟକ ହେବ। ବହୁ ବିରୋଧୀ ଦଳ ନେତା ବଜେଟ୍କୁ ସମାଲୋଚନା କରିଛନ୍ତି। ମଧ୍ୟମ ଏବଂ ଯୁବବର୍ଗଙ୍କ ପାଇଁ ଏହି ବଜେଟ୍ରେ କୌଣସି ବ୍ୟବସ୍ଥା ନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି। ତୃଣମୂଳ କଂଗ୍ରେସ ସାଂସଦ ଅଭିଷେକ ବାନାର୍ଜୀ କହିଛନ୍ତି ମଧ୍ୟମବର୍ଗଙ୍କ ସୁବିଧା ଲାଗି ବଜେଟ୍ରେ କିଛି ବ୍ୟବସ୍ଥା କରାଯାଇ ନାହିଁ। ଡିଏମ୍କେ ସାଂସଦ ଦୟାନିଧି ମାରନ୍ ଅଭିଯୋଗ କରିଛନ୍ତି ବଜେଟ୍ରେ ମଧ୍ୟମବର୍ଗଙ୍କୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯାଇଛି। ଅନ୍ୟପକ୍ଷରେ ଶିବସେନା ଉଦ୍ଧବ ଠାକରେ ପ୍ରିୟଙ୍କା ଚତୁର୍ବେଦୀ ବଜେଟ୍ରେ ଆୟକର ସୀମା ହ୍ରାସକୁ ସ୍ୱାଗତ କରିଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ୍ ଉପସ୍ଥାପନ ପରେ ଲୋକସଭାକୁ ଆଜି ଦିନକ ପାଇଁ ମୁଲତବୀ ଘୋଷଣା କରାଯାଇଛି। ଗୃହରେ ଆଜି ପ୍ରଥମାର୍ଦ୍ଧରେ ବଜେଟ୍ ଉପସ୍ଥାପନ ବେଳେ ବିରୋଧୀ କଂଗ୍ରେସ ସମାଜବାଦୀ ପାର୍ଟି ଏବଂ ଡିଏମ୍କେର ସାଂସଦମାନେ ମହାକୁମ୍ଭମେଳା ଦୁର୍ଘଟଣା ନେଇ କକ୍ଷତ୍ୟାଗ କରିଥିଲେ। ରାଜ୍ୟସଭାକୁ ମଧ୍ୟ ଆଜି ଦିନକ ପାଇଁ ମୁଲତବୀ ଘୋଷଣା କରାଯାଇଛି। କେନ୍ଦ୍ରୀୟ ବଜେଟ୍ ଲୋକସଭାରେ ଉପସ୍ଥାପନ ପରେ ଏହାର ଏକ କପି ରାଜ୍ୟସଭାରେ ଉପସ୍ଥାପିତ ହୋଇଥିଲା। ଉଭୟ ସଦନର ପରବର୍ତ୍ତୀ ବୈଠକ ସୋମବାର ବସିବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ନୂଆଦିଲ୍ଲୀ ବିଶ୍ୱ ପୁସ୍ତକ ମେଳା 2025 ଉଦ୍ଘାଟନ କରିଛନ୍ତି। ଚଳିତ ବର୍ଷ ପୁସ୍ତକ ମେଳାର ବିଷୟବସ୍ତୁ ରହିଛି ଆମେ ଭାରତବାସୀ। ମୁଖ୍ୟ ସମ୍ବାଦ ପୁଣିଥରେ ଲୋକସଭାରେ ଆସନ୍ତା ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ। ବଜେଟ୍ରେ 10ଟି ପ୍ରମୁଖ କ୍ଷେତ୍ର ଉପରେ ଗୁରୁତ୍ୱ ପ୍ରଦାନ। ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ପ୍ରାଧାନ୍ୟ। କ୍ଷୁଦ୍ର ଉଦ୍ୟୋଗିକ ଋଣ ଗ୍ୟାରେଣ୍ଟି 10 କୋଟି ଟଙ୍କାକୁ ବୃଦ୍ଧି। ଆଗାମୀ 3 ବର୍ଷ ମଧ୍ୟରେ ସମସ୍ତ ଜିଲ୍ଲାରେ ଖୋଲିବ କର୍କଟ କେନ୍ଦ୍ର ଏବଂ ଡେ କେୟାର ସେଣ୍ଟର। ଟିକସ ବ୍ୟବସ୍ଥାରେ ନୂଆ ବାର୍ଷିକ ଆୟକର ସୀମା ଘୋଷିତ ଏବଂ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ବିଶ୍ୱ ପୁସ୍ତକ ମେଳାକୁ ଉଦ୍ଘାଟନ କଲେ ରାଷ୍ଟ୍ରପତି। ସମ୍ବାଦ ଶେଷ ହେଲା।